ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମରେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ପିଲାମାନଙ୍କ କାହାଣୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସେଇ ନାମେ ଅଛି ଶକ୍ତି, ସେ ନାମରେ ଦିନ ରାତି ବିତି ଯାଏ ମୋର ପ୍ରତିକ୍ଷଣ।
সেই নামে অছি শক্তি, সে নামরে দিন রাতি বিতি যায় মোর প্রতিকণ, পাপি পাই সেই নাম ক্ষমা ভর সঞ্জীবন, অছি পুণি সেই নামে অমৃত প্রেম, নীতি দিন ভজুথিবি যীশু নাম মো যীশু নাম, নীতি দিন ভজুথিবি যীশু নাম মো যীশু নাম, সেই মোর পরিত্রাণ সেই মোর পরিত্রাণ মুক্তি ধাম, নীতি দিন ভজুথিবি যীশু নাম মো যীশু নাম, নীতি দিন ভজুথিবি যীশু নাম মো যীশু নাম, নীতি দিন ভজুথিবি যীশু নাম মো যীশু নাম।
ଏହାପରେ ଶୁଣିବା ପିଲାମାନଙ୍କ ପାଇଁ ନୈତିକ କାହାଣୀ।
ନମସ୍କାର ପିଲାମାନେ, ଆଜି ଆଉଥରେ ଆମେ ଗୋଟିଏ ସୌନ୍ଦର୍ଯ୍ୟ କାହାଣୀ ଶୁଣିବା। ଗଲା ସପ୍ତାହରେ ଆମେ ଶୁଣିଥିଲୁ କଇନ ହେବଲଙ୍କ କାହାଣୀ। ପିଲାମାନେ, ଯେମିତି ପୃଥିବୀ ଆଗକୁ ବଢ଼ିଲା, ଜନସଂଖ୍ୟା ମଧ୍ୟ ବଢ଼ିଲା, ଯେବେ ଜନସଂଖ୍ୟା ବଢ଼ିଲା ପୃଥିବୀରେ ମନ୍ଦ କାମ ବି ବଢ଼ିଲା, ପୃଥିବୀରେ ମଣିଷମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା, ମଣିଷମାନଙ୍କର ଅନେକ କନ୍ୟା ଜାତ ହେଲେ। ପରମେଶ୍ୱରଙ୍କ ପୁତ୍ରଗଣ ଦେଖିଲେ ସେହି କନ୍ୟାମାନେ ଦେଖିବାକୁ ବହୁତ ସୁନ୍ଦରୀ, ତେଣୁ ପରମେଶ୍ୱରଙ୍କର ପୁତ୍ରଗଣ ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କୁ ବିବାହ କଲେ। ସେହି ସ୍ତ୍ରୀମାନେ ପିଲାମାନଙ୍କୁ ଜନ୍ମ ଦେଲେ। ସେହି ସମୟରେ ଓ ପରେ ମଧ୍ୟ ପୃଥିବୀରେ ଦୈତ୍ୟମାନେ ଥିଲେ, ସେମାନେ ପୂର୍ବ ସମୟରେ ପ୍ରସିଦ୍ଧ ଯୋଦ୍ଧା ଥିଲେ। ଏହାପରେ ସଦାପ୍ରଭୁ କହିଲେ, ପିଲାମାନେ, ଲୋକମାନେ ମନୁଷ୍ୟ ମାତ୍ର, ଆମର ଆତ୍ମା ମନୁଷ୍ୟ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, କାରଣ ସେମାନେ କେବଳ ଶାରୀରିକ ଅଟନ୍ତି, ଏଥିପାଇଁ ସେମାନଙ୍କର ପରମାୟୁ 120 ବର୍ଷ ହେବ। ସଦାପ୍ରଭୁ ଦେଖିଲେ ପୃଥିବୀର ଲୋକମାନେ ବହୁତ ମନ୍ଦ ଥିଲେ। ସଦାପ୍ରଭୁ ଦେଖିଲେ ଯେ ଲୋକମାନେ ସର୍ବଦା କେବଳ ମନ୍ଦ ବିଷୟ ଚିନ୍ତା କରୁଛନ୍ତି। ମଣିଷମାନଙ୍କ ଜନ୍ମ ହେଇଥିବାରୁ ସଦାପ୍ରଭୁ ଅନୁତାପ କଲେ। ଏହା ସଦାପ୍ରଭୁ ହୃଦୟରୁ ଯନ୍ତ୍ରଣା ହେଲା। ତେଣୁ ସଦାପ୍ରଭୁ କହିଲେ, ମୁଁ ସମସ୍ତ ମଣିଷକୁ ଧ୍ୱଂସ କରିଦେବି ଯାହା ମୁଁ ସୃଷ୍ଟି କରିଛି। ମୁଁ ସମସ୍ତ ମଣିଷ, ପଶୁ ଏବଂ ପ୍ରତ୍ୟେକ ଗୋଚର ପ୍ରାଣୀମାନଙ୍କୁ ଧ୍ୱଂସ କରିଦେବି, ଏବଂ ଆକାଶର ସମସ୍ତ ପକ୍ଷୀ କୂଳକୁ ମଧ୍ୟ ଧ୍ୱଂସ କରିଦେବି, କାହିଁକି? କାରଣ ଏମାନଙ୍କୁ ସୃଷ୍ଟି କରି ମୁଁ ଦୁଃଖିତ। କିନ୍ତୁ ନହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହର ପ୍ରାପ୍ତ ଥିଲେ। ଏହା ନହଙ୍କର ବଂଶାବଳୀ। ପିଲାମାନେ, ନହା ଜଣେ ଧାର୍ମିକ ଲୋକ ଥିଲେ ଏବଂ ସଦାସର୍ବଦା ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ। ନହଙ୍କର 3 ପୁତ୍ର ଥିଲେ ପିଲାମାନେ, ସେମାନେ ହେଲେ ଶେମ, ହାମ ଓ ଜେପତ୍। ପରମେଶ୍ୱର ପୃଥିବୀକୁ ନିରୀକ୍ଷଣ କଲେ ଓ ଦେଖିଲେ ଯେ ପୃଥିବୀ ଭ୍ରଷ୍ଟାଚାର ହୋଇଅଛି, ସମସ୍ତ ସ୍ଥାନରେ ଅତ୍ୟାଚାର ଥିଲା, ଲୋକମାନେ ସବୁ ମନ୍ଦ ଓ ନିଷ୍ଠୁର ହୋଇଅଛନ୍ତି, ପୃଥିବୀ ପୁରା ଦୌରାଗ୍ୟମରେ ପରିପୂର୍ଣ୍ଣ ହୋଇଅଛି। ତେଣୁ ପରମେଶ୍ୱର ନହଙ୍କୁ କହିଲେ, ସମସ୍ତ ଲୋକ ପୃଥିବୀକୁ କ୍ରୋଧ ଓ ହିଂସାରେ ଚାରାଖାରା କରିଦେଲେଣି, ତେଣୁ ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। ତୁମ୍ଭେ ଗୋପର କାଠର ଗୋଟିଏ ଜାହାଜ ନିର୍ମାଣ କର, ତା ମଧ୍ୟରେ ନାନା କୋଠରୀ ବନାଇ ତହିଁରେ ଭିତର ଓ ବାହାର ଦଣ୍ଡାଦାର୍ତ୍ତା ଲେପନ କର। ସେହି ଜାହାଜଟିକୁ ଏହିପରି ନିର୍ମାଣ କର, ପିଲାମାନେ ଏହିପରି ଯୀଶୁ ପ୍ରଭୁ କହିଲେ ଯେ ଏହାର ଲମ୍ବା ଯେପରି 300 ହାତ, ପ୍ରସ୍ତ 50 ହାତ ଏବଂ ତାହାର ଉଚ୍ଚତା 30 ହାତ ହେବ। ଉପରକୁ 1 ହାତ ଛାଡ଼ି ଝରକା କରିବା, ସେହି ଜାହାଜର ପଛରେ ଗୋଟିଏ ଦ୍ୱାର ରହିବ, ଆଉ ତହିଁ ପ୍ରଥମ ଦ୍ୱିତୀୟ ତୃତୀୟ ଛଟଣା ବନାଇବ। ମୁଁ ଏକ ପ୍ରଳୟଙ୍କାରୀ ବନ୍ୟା ପୃଥିବୀ ଉପରେ ଆଣିବା। ଆକାଶ ତଳେ ଥିବା ସମସ୍ତ ଜୀବସ୍ତାତାକୁ ଧ୍ୱଂସ କରିବ, ପୃଥିବୀର ସମସ୍ତ ପ୍ରାଣୀ ମରିବେ। ମୁଁ ତୁମ୍ଭ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିବି ଏବଂ ତୁମ୍ଭେ ତୁମ୍ଭର ସ୍ତ୍ରୀ, ତୁମ୍ଭର ପୁତ୍ରମାନେ ଏବଂ ତୁମ୍ଭର ପୁତ୍ରମାନଙ୍କର ସ୍ତ୍ରୀମାନେ ସମସ୍ତେ ଜାହାଜକୁ ଯିବେ। ପ୍ରାଣ ରକ୍ଷାର୍ଥେ ସର୍ବପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତି ଆପଣା ସଙ୍ଗରେ ଧରି ଜାହାଜ ପ୍ରବେଶ କରିବ। ସବୁ ପ୍ରକାର ପକ୍ଷୀ, ସର୍ବପ୍ରକାର ପଶୁ ଓ ସର୍ବପ୍ରକାର ଉରଗାମୀ ଜନ୍ତୁ, ପ୍ରତ୍ୟେକ ଜାତିରୁ ଗୋଟିଏ ଗୋଟିଏ ଦମ୍ପତି ଜୀବନ ରକ୍ଷା ପାଇଁ ତୁମ୍ଭ ନିକଟକୁ ଆସିବେ, ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସବୁ ପ୍ରକାର ଖାଦ୍ୟ ସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ। ତହିଁରେ ନହ ସେହିପରି କଲେ। ନହ ପରମେଶ୍ୱରଙ୍କର ଆଜ୍ଞା ପାଳନ କଲେ। ପିଲାମାନେ, ଏହି କାହାଣୀକୁ ଆମେ ଆଗେଇ ବଢ଼େଇବା ଆର ଦିନରେ। ଧନ୍ୟବାଦ
ପିଲାମାନେ। କାହାଣୀ ଭଲ ଲାଗିଲା ତ? ଆମର ଠିକଣା ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori।
ମନର କବାଟ ଖୁଲି ଦେ ରେ, ଯୀଶୁ ଆସି ତୋ ହୃଦେ ପ୍ରବେଶିବେ। মনর কবাট খুলি দে রে, যিশু আসি তোর হৃদয়ে প্রবেশিবে। মনর কবাট খুলি দে রে, যিশু আসি তোর হৃদয়ে প্রবেশিবে। তারণকারী যিশু বারণ করিবেনি, তারণকারী যিশু বারণ করিবেনি, কায় পাপ করিছু কহি দে রে, মনর কবাট খুলি দে রে, যিশু আসি তোর হৃদয়ে প্রবেশিবে। যিশু আসি তোর হৃদয়ে প্রবেশিবে।
ধনরে খুলি
ଯାଇ ପାରେ ଗୁଲି ସତେରେ ପରାକ୍ରମୀ ସେ ତ ଯୀଶୁ ରାଜା ଆମ ଖୁଲି ଦେବେ ସେ ନିଜ ବାକ୍ୟରେ ମନର କବାଟ ମନର କବାଟ ଖୁଲି ଦେ ରେ ଯୀଶୁ ଆସି ତୋର ହୃଦୟ ବେଶିବେ ଯୀଶୁ ଆସି ତୋର ହୃଦୟ ବେଶିବେ
ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟାମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟାମୀ ପରମପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ଶାନ୍ତି, ଆନନ୍ଦ ଓ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଖ୍ରୀଷ୍ଟଙ୍କ ଦ୍ୱାରା ମଣ୍ଡଳୀ ସ୍ଥାପନ। ଖ୍ରୀଷ୍ଟଙ୍କର କ'ଣ ମଣ୍ଡଳୀ ଅଛି, କିମ୍ବା ଏକ ଧର୍ମ ସମ୍ବନ୍ଧୀୟ ସଂଗଠନର ପରିକଳ୍ପନା କ'ଣ, ମନୁଷ୍ୟର ଉଭାବନା କି, ଏହି ବିଷୟରେ ଯୀଶୁ କ'ଣ କହନ୍ତି? ପ୍ରିୟ ଶ୍ରୋତା, ପୁଣି ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ନରକର ବଳ ତାହାକୁ ପରାଜୟ କରିବ ନାହିଁ। ପଢ଼ନ୍ତୁ ମାଥିଓ 16:18 ଯୀଶୁ କହନ୍ତି ତାହାଙ୍କ ଶିଷ୍ୟମାନଙ୍କୁ ଏହିପରି। ଯୀଶୁ ହେଉଛନ୍ତି ସେହି ଆଶ୍ରୟର ପ୍ରସ୍ତର, ଆଉ ସେ ନିଜ ମଣ୍ଡଳୀର ପ୍ରଧାନ ପ୍ରସ୍ତର ଅଟନ୍ତି। ମୂଳଦୁଆର ଗୋଟିଏ ଅଂଶ କେଉଁ ଦଳ ନିର୍ମାଣ କରିଥିଲା? ଏଫିସିଓ 2:20 ସାଧୁପାଲ କହନ୍ତି, ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ବିଭିମୂଳ ଉପରେ ନିର୍ମତ ହୋଇଅଛ। ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର। ସୁସମାଚାର ଯେତେବେଳେ ପ୍ରଚାର ହେଲା, ସେତେବେଳେ ପ୍ରଭୁ କ'ଣ ହାସଲ କଲେ? ପଢ଼ନ୍ତୁ ପ୍ରେରିତ 2:47। ପୁଣି ପ୍ରଭୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ଡଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ। ଏହିପରି ଲୁକ ଲେଖନ୍ତି ପ୍ରେରିତର 2:47। ମାଥିଓ 16:18 କହେ, ଯୀଶୁ ଯେତେବେଳେ ମଣ୍ଡଳୀ ସ୍ଥାପନ କଲେ, ନରକର ବଳ ତାହାଙ୍କୁ ପରାଜୟ କରିବ ନାହିଁ ବୋଲି ସେ ପ୍ରତିଜ୍ଞା କରିଥିଲେ। ତେଣୁ ଖ୍ରୀଷ୍ଟଙ୍କ ମଣ୍ଡଳୀ ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି। ଏହା ବିପକ୍ଷରେ ଅତି ଶକ୍ତିଶାଳୀ ଶତ୍ରୁ ରୋମିଓ ସମ୍ରାଟମାନଙ୍କ ଠାରୁ ଆରମ୍ଭ କରି କମ୍ୟୁନିଷ୍ଟ ଏକ ଛତ୍ରବାଦୀମାନଙ୍କ ପର୍ଯ୍ୟନ୍ତ, କିନ୍ତୁ ସହୀନମାନଙ୍କ ରକ୍ତ ଯୋଗୁଁ ମଣ୍ଡଳୀ ଅଧିକ ମଜବୁତ ହେବାକୁ ଲାଗିଲା। କିନ୍ତୁ ସହୀନମାନଙ୍କ ରକ୍ତ କେବେ ହେଲେ ବିଳାପ ହେଲା ନାହିଁ। ଯେତେବେଳେ ଜଣେ ଖ୍ରୀଷ୍ଟିଆନକୁ ଶୂଳ ଖଣ୍ଡିରେ ନିଆଁରେ ପୋଡ଼ି ଦିଆଯାଉଥିଲା କିମ୍ବା ସିଂହମାନଙ୍କର ଭିତରୁ ଫିଙ୍ଗି ଦିଆଯାଉଥିଲା, ସେତେବେଳେ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ଅନେକ ବାହାରି ପଡ଼ୁଥିଲେ। ଖ୍ରୀଷ୍ଟିଆନ ମଣ୍ଡଳୀକୁ ଦୂର କରିଦେବା ପାଇଁ ଅବିଶ୍ୱାସୀମାନେ ପ୍ରାଣ ପାଣେ ଚେଷ୍ଟା କରୁଅଛନ୍ତି। କିନ୍ତୁ ଖ୍ରୀଷ୍ଟିଆନମାନଙ୍କର ମୌଳିକ ସତ୍ୟଗୁଡ଼ିକ ବିଜ୍ଞାନ ଯୁଗରେ ଅଧିକ ସ୍ପଷ୍ଟ ଭାବେ ପ୍ରତିଯୋଗିତା କରିବାର ଦେଖାଯାଉଅଛି। ପ୍ରିୟ ଶ୍ରୋତା, ରୋମିଓ ସାମ୍ରାଜ୍ୟରେ ଏହାକୁ ଏକ ରାଷ୍ଟ୍ରୀୟ ଧର୍ମ ଭାବେ ଗ୍ରହଣ କରାଯିବା ପରେ ମଣ୍ଡଳୀରେ ଏକ ବହୁତ ବଡ଼ ସମସ୍ୟା ଦେଖାଗଲା। ମଣ୍ଡଳୀର ବା ମଣ୍ଡଳୀର ଉନ୍ନତି ସାଧିତ ହେଲା ଏବଂ ପରିଶେଷରେ ଏହା ଦୁର୍ନୀତିଗ୍ରସ୍ତ ହେଲା। ଅନ୍ଧକାର ଯୁଗରେ ଏହା ଆତ୍ମିକ ଭାବେ ମରିଗଲା ପରି ମନେ ହେଉଥିଲା, କିନ୍ତୁ ପ୍ରଭୁ ସଦା ସର୍ବଦା ବିଶ୍ୱସ୍ତ ଓ ସାହସିକ ବ୍ୟକ୍ତି ବିଶେଷଙ୍କ ସଂରକ୍ଷିତ ଅବସ୍ଥାରେ ରଖିଥାନ୍ତି। ଯେଉଁମାନେ କି ଜନ୍ମ ନଥିବା ରାତିରେ ଉଜ୍ଜଳ ତାରାଙ୍କ ସଦୃଶ ଭୟଙ୍କର ସଙ୍କଟ କାଳରେ ଆଲୋକ ପ୍ରଦାନ କରିଥାନ୍ତି। ପ୍ରିୟ ଶ୍ରୋତା, ଜଣେ ସ୍ୱାମୀଙ୍କର ଯେମିତି କୋମଳ ଓ ସୁରକ୍ଷା ଜନିତ ସମ୍ପର୍କ ତାଙ୍କ ସ୍ତ୍ରୀଙ୍କ ପ୍ରତି ଥାଏ, ଠିକ୍ ସେହିପରି ମଣ୍ଡଳୀ ପ୍ରତି ଯୀଶୁଙ୍କ ସମ୍ପର୍କ ବିଷୟ ପାଉଳ ତୁଳନା କରନ୍ତି। ଯଦି ଆପଣଙ୍କର କିଛି ସମୟ ଅଛି, ପଢ଼ନ୍ତୁ ଏଫେସି 5:23-25। ମଣ୍ଡଳୀ ଗୋଟିଏ ପରିବାର ଏବଂ ଏହାର ପ୍ରତ୍ୟେକ ସଭ୍ୟ ଅନ୍ୟ ଗୋଟିଏ ପରିବାର ସଦସ୍ୟଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତି ଏବଂ ସେମାନଙ୍କର ମଣ୍ଡଳ ମଙ୍ଗଳ ଓ ଉନ୍ନତି ନିମନ୍ତେ କିଛି ଦାନ କରନ୍ତି। ଏଫେସି 2:19 ସାଧୁପାଲ କହନ୍ତି, ମଣ୍ଡଳୀ ଏକ ଜୀବନ୍ତ ଶରୀର ଏବଂ ଖ୍ରୀଷ୍ଟ ନିଜେ ଏହାର ମସ୍ତକ ଅଟନ୍ତି ବୋଲି ପାଉଲ କହନ୍ତି 1:18। ପ୍ରିୟ ଶ୍ରୋତା, ଆମେ ଯେତେବେଳେ ଜଳ ଦୀକ୍ଷା ଗ୍ରହଣ କରୁ, ଆମେ ଯୀଶୁଙ୍କଠାରେ ଥିବା ଆମ ବିଶ୍ୱାସ ସମ୍ବନ୍ଧରେ ସାକ୍ଷ୍ୟ ହେଉ ଏବଂ ଶରୀର ରୂପୀ ମଣ୍ଡଳୀର ସଭ୍ୟ ହେଉ। ସମସ୍ତେ ତ ଏକ ଆତ୍ମା ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ ଆଉ ସମସ୍ତେ ଏକ ଆତ୍ମାରୁ ଦାନ କରିଅଛୁ। ଏହିପରି ସାଧୁ ପାଉଲ କହନ୍ତି 1 Cor 12:13। ପ୍ରିୟ ଶ୍ରୋତା, ପୁନରୁତ୍ଥିତ ଖ୍ରୀଷ୍ଟ ମଣ୍ଡଳୀମାନଙ୍କ ମଧ୍ୟରେ ଗମନାଗମନ କରି ସେମାନଙ୍କ ପ୍ରତି ନିଜର ଯତ୍ନ ଦେଖାଇବା ବିଷୟ ପ୍ରକାଶିତ ପୁସ୍ତକ ଦେଖାଉଅଛି। ପ୍ରକାଶିତ 1:20-12 ଖ୍ରୀଷ୍ଟ ନିଜ ଲୋକଙ୍କୁ କଦାପି ପରିତ୍ୟାଗ କରିନାହାନ୍ତି କିମ୍ବା କରିବେ ନାହିଁ ମଧ୍ୟ। ପ୍ରିୟ ଶ୍ରୋତା, ଏହି ଯୋଗୁଁ ଖ୍ରୀଷ୍ଟ ନିଜେ ତାଙ୍କ ମଣ୍ଡଳୀକୁ ସ୍ଥାପନ କରିଥିଲେ, ଯେପରିକି ସ୍ୱାମୀ ତାଙ୍କ ପତ୍ନୀକୁ ଯେମିତି ପ୍ରେମ କରନ୍ତି, ଯୀଶୁ ଖ୍ରୀଷ୍ଟ ମଣ୍ଡଳୀକୁ ସେହିପରି ପ୍ରେମ କରନ୍ତି। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ବିଶ୍ୱାସ କରିବା, ସେହି ମଣ୍ଡଳୀକୁ ଆମେ ଯିବା, ଯେପରିକି ତାହାଙ୍କ ଗହଳିରେ ରହି ତାହାଙ୍କ ଆଶୀର୍ବାଦ ପ୍ରାପ୍ତ ନେଇନେବା। ଏହି ଆଶାରେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଯିଏକି ଏହି ସାରା ପୃଥିବୀକୁ ସୃଷ୍ଟି କରିଅଛନ୍ତି, ଯିଏକି ଏହି ମନୁଷ୍ୟ ଜାତିକୁ ସୃଷ୍ଟି କରିଅଛନ୍ତି, ସେହି ମଧୁର ନାମରେ କୋଟି କୋଟି ଧନ୍ୟବାଦ ଉତ୍ସର୍ଗ କରୁଅଛୁ। ହେ ପରମ ପିତା, ତୁମେ ହିଁ ପ୍ରଶଂସାର, ସମ୍ମାନର ଓ ଗୌରବର ଯୋଗ୍ୟ। ବର୍ତ୍ତମାନ ଯେଉଁ ମଣ୍ଡଳୀ ବିଷୟରେ ଆମେ ଶିକ୍ଷା ଲାଭ କଲୁ, ଯେଉଁ ମଣ୍ଡଳୀକୁ ତୁମେ ସ୍ଥାପିତ କରିଥିଲ, ସେହି ମଣ୍ଡଳୀରେ ରହିବା ପାଇଁ ଆମମାନଙ୍କୁ ସାହାଯ୍ୟ କର, ଶକ୍ତିରେ, ଜ୍ଞାନରେ, ଆଶିଷରେ, ବୁଦ୍ଧିରେ ଓ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ପରିଶେଷ, ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ମନେ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ, ଶୁଣି ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার এই কার্যক্রম আপনার পসন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতো আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟିଜ୍ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି AADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।